ବାୟା କକ ରଚନା ଗୋପୀନାଥ ମହାନ୍ତି। ସେହି ଝାମ୍ପୁରା ବରଗଛ ଡାଳରେ କ'ଣ ଗୋଟାଏ ଅଛି, ଏପାକ ସେପାକ ଡିଆଁ ମାରି ସେ ଉଇ ଝଡ଼ାଇବାରେ ସବୁବେଳେ ଲାଗିଥାଏ। ଆଉ ବଡ଼ବାପାଙ୍କ ମାଳତୀ ଗଛଟା ତାଙ୍କ ସାଇକି ଯାଉ ଯାଉ ଠିକ୍ ଯେମିତି ବିରି ଚକୁଳି ସେମିତି ବାସେ। ପାଞ୍ଚ ଗଛିଆଟି ରାତି ଅଧରେ କ'ଣ ଗୋଟାଏ କାନ୍ଦେ, କଳା ପିଲା ପରି କୁଆଁ କୁଆଁ କୁଆଁ। ଓଡ଼ିଶା ମଫସଲର ରାତି କେଡ଼େ ଭୟଙ୍କର, ଯେଉଁଠି ଛାଇ ସେଇଠି ଭୂତ, ଯେଉଁଠି ହୁଙ୍କା ସେଇଠି ସାପ, ଯେଉଁଠି ବୁଦା ସେଇଠି ଗୋଟାଏ କ'ଣ ହଲର ହଲର। ମାଲୁ ଏ ଘରକୁ ସେ ଘରକୁ ଯିବାକୁ ଗୋଡ଼ ଚଳେ ନାହିଁ। ସଂଘାରେ ପେତିନି, ଗେଞ୍ଜରେ ଭୂତ, ବାଡ଼ି ନଡ଼ିଆ ଗଛରେ କ'ଣ ଗୋଟାଏ ତାର ଡେଙ୍ଗା ଡେଙ୍ଗା ଗୋଡ଼ ଆଉ ଖଣତି ପରି ଦାନ୍ତ। ଆଗକୁ ଅନାଇଲେ ଖାଲି କଡ଼କଡ଼ ମଡ଼ମଡ଼ ଆଉ ଚିରିଗୁଣି ଆଲୁଅ, କେହି ତ ଦେଖିନାହିଁ। ହରିବୋଉ ମନାବୋଉଠୁ ଶୁଣିଥିଲେ, ମନାବୋଉ ଶୁଣିଥିଲେ ଶିଶୋଳ ଗାଁର ବୁଢ଼ା କହୁଥିଲା, କିଛି ତ ଠିକ୍ ନାହିଁ। ତେବେ ଭେଟଣା ତ କମ୍ ଲୋକ ହୁଅନ୍ତି ନାହିଁ, ଝଡ଼ାଝଡ଼ି ଫୁଙ୍କା ଫୁଙ୍କି ଦି ମୁହଁ ଛୁଟେ, ସେଇଠୁ ଆଖି ବୁଜି ହୋଇଯାଏ। ଆମ ଓଡ଼ିଆ ଜାତିଟା ତ ଠିକ୍ ଏହିପରି, ଏଡ଼ୁଟି ଦିନୁ ଖାଲି ଭୂତ ପ୍ରେତ ଡାହାଣୀ ଚିରିଗୁଣି। ସାହସ ବୋଲି ଯଦି କିଛି ଥାଏ ତେବେ ସେ ଆପେ ଆପେ ପାଣି ହୋଇଯାଏ। ତଥାପି ଆମ ଦେଶ ସାହିତ୍ୟକୁ ଅନାଇ ମନେ ହୁଏ ଯେମିତି ଏସବୁ କଥାର କୌଣସି ନାମଗନ୍ଧ ନାହିଁ। ଅଜଣା ଅଶୁଣାରେ ଏ ଯେଉଁ ଗାଉଁଲି ପ୍ରକୋପ, ତାର ଛାପା ଆମ ସାହିତ୍ୟରେ ମରିନାହିଁ। ହୁଏତ ଆମ ଦେଶର ସାହିତ୍ୟିକ ଏସବୁ ଗାଲୁଗପ କଥାର ଯେ ଗୋଟାଏ ସାହିତ୍ୟ ହିସାବରେ ମୂଲ୍ୟ ଅଛି ତା ଭାବିପାରିନାହାନ୍ତି। ଆଉ ଦୁଇ ଅକ୍ଷର ଇଂରାଜୀ ପାଠ ପଢ଼ିଲେ ଲାଜ ବି ମାଡ଼େ ଏସବୁ କଥା ଭାବିବାକୁ। ତେବେ ଏ ଯେ ଗୋଟାଏ ବଡ଼ ଅଭାବ, ଏଥିରେ ସନ୍ଦେହ ନାହିଁ। ଆମେ ଜାଣି ଜାଣି ସାହିତ୍ୟର ଗୋଟାଏ ହାତ ପାହାନ୍ତି ମିଠା ଫଳକୁ ଛାଡ଼ି ଦେଉଛୁ। ଉଚ୍ଚ ସାହିତ୍ୟର ଗୋଟାଏ ବଡ଼ ଉପାଦାନ, ମଣିଷକୁ ଆଚମ୍ବିତ କରିବାର ଗୁଣ, ପ୍ରିନ୍ସିପଲ ଅଫ୍ ୱଣ୍ଡର। କୌଣସିଥିରେ କିଛି ବିଶେଷତ୍ୱ ଦେଖିଲେ ଏହିପରି ଭାବ ଆସିଥାଏ, ଯାହା ଅଜଣା ଅଶୁଣା, ବିଶେଷତ୍ୱ ଯାହା ଅସ୍ପଷ୍ଟ, ତହିଁରେ ସାହିତ୍ୟର ବିଶେଷ ଉନ୍ନତି। ବିଜୁଳିବତୀ ଆଉ ଜହ୍ନ ଆଲୁଅର ପ୍ରଭେଦ ଯେତିକି, ବିଜ୍ଞାନ ଆଉ କଳାର ପ୍ରଭେଦ ସେତିକି। ବିଜ୍ଞାନରେ ସବୁ ସଫା, ସବୁ ଜଣାଶୁଣା, ଦେଖା ପରଖା, ପୁଣି ସେମିତି ବିଜ୍ଞାନର ସବୁ କଥା ସୀମାବଦ୍ଧ, ଯେଉଁଠି ଅସ୍ପଷ୍ଟ କିଛି ନାହିଁ, ସବୁ ମପାମପି କଷାକଷି, ଯେଉଁଠି ଅସମାପିକା ଅସୀମର ନାମଗନ୍ଧ ନାହିଁ, ଇନ୍ଦ୍ରିୟମାନଙ୍କର ଅପରିଚିତ ନାହିଁ, କଳାର ଠିକ୍ ବିପରୀତ। ଜହ୍ନର ଝାପ୍ସା ଆଲୁଅରେ ଇନ୍ଦ୍ରିୟ ପରିଚୟର ସୀମା ଡେଇଁ ବହୁତ ବିଷୟ ଅନୁଭବ କରିବାକୁ ହୁଏ। ସେଇଥିପାଇଁ ସାଥୀ କଳ୍ପନା, ଆମ୍ବ ଗଛ ତଳେ ପତ୍ର ଫାଙ୍କରେ ଛାପି ଛାପିକା ଆଲୁଅ, କିଏ ଜାଣେ କେଉଁଠି କ'ଣ ଅଛି। ହୁଏତ ସେ ବଙ୍କୁଳି ଡାଳରେ ଗୋଡ଼ ଦୁଇଟା ଲମ୍ବେଇ ଦେଇ, ନହେଲେ ଛାପି ଛାପିକା ଛାଇ ତଳେ ନଙ୍ଗଳା ନାଚୁଥିବ, ବା କିଏ ଜାଣେ। ସୀମା ନାହିଁ, ଇନ୍ଦ୍ରିୟ ବୋଧ ନାହିଁ, ଅସୀମର ପରସ ଲାଗି କଳ୍ପନା ଧାଇଁଯାଏ। ମରିଚିକା ପରି କବିର ଆଇଡଲ ଦୂରକୁ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ। ଆଚମ୍ବିତକାରୀ ଗୁଣ କଳାର ପ୍ରଧାନ ଉପାଦାନ, ତହିଁରେ ସବୁ ଦିଶେ ନୂଆ ନୂଆ। ପୁରୁଣା ଭିତରେ ହଠାତ୍ ଅଦେଖା ଅଶୁଣା ନୂଆ ରୂପ ଦେଖି ଦୁଇଟି ଭାବ ଆସେ, ଆନନ୍ଦ ଆଉ ଭୟ। ନୂଆ ସୁଖର ସନ୍ଧାନରେ ଆନନ୍ଦ ହୁଏ, ପୁରୁଣା ନିଗଡ଼ବନ୍ଧା ଗତ ଭିତରେ ନୂଆ ସୌନ୍ଦର୍ଯ୍ୟ, ନୂଆ ଆଦର୍ଶ, ମନ ଭୁଲାଣିଆ ନୂଆ ଅର୍ଥ ଦେଖି। ଆଉ ଯେଉଁଥିରେ ମଣିଷର ହାତ ଥିଲା ପରି ଦିଶେ ନାହିଁ, ଯହିଁରେ ପୁରୁଣା ନିକଟ ସମ୍ବନ୍ଧ ହଠାତ୍ ଓଲଟ ପାଲଟ ହୋଇ ଦୂରକୁ ଦୂରକୁ ଚାଲିଯାଏ, ତହିଁରେ ପୁଣି ହୁଏ ଭୟ। ସମ୍ବାଳୁଆ ଭରା ଦରବୁଢ଼ା ସଜନା ଗଛଟା, ତାରି ଭିତରେ ପୁଣି କ'ଣ ଗୋଟାଏ କଡ଼କଡ଼ ମଡ଼ମଡ଼, ପୁଣି ରାତି ଦ୍ୱିପହରେ, ଉଭୟରୁ ଚମତ୍କାର। ଆନନ୍ଦ ଆସିଲେ ବି ଭୟ ଓ ବିସ୍ମୟ ହୁଏ। ଏ ଦୁଇଟି ଗୁଣ ମାନ୍ଧାତା ଅମଳ ଆଗରୁ ସାରା ମଣିଷ ଜାତିଟାକୁ ଗାରଡ଼ କରି ରଖିଛି। ନିଛାଟିଆ ରାତିରେ ସାଇଁ ସାଇଁ ଉପରେ କଦମ୍ବ ଗଛ ଆଡ଼ୁ ଗୋଟାଏ ଗୋଠଖଣ୍ଡିଆ ବଇଁଶୀ ସ୍ୱର ଭାସି ଆସେ, ତହିଁରେ ଯେପରି ସାରା ସଂସାର ଆତ୍ମହରା। ଅଧରାତିରେ ବାଟଘର ପିଢ଼ା ଉପରେ କ'ଣ ଗୋଟାଏ ହୁଁ ହୁଁ ହେଲେ ବି ସମସ୍ତେ ଉତ୍କର୍ଣ୍ଣ ଉଦ୍ଗ୍ରୀବ ଓ ଉତ୍ନାଶା ମୂଳ ଉପାଦାନ ସେଇ ପ୍ରିନ୍ସିପଲ୍ ଅଫ୍ ୱଣ୍ଡର ଗୁଣ କେବଳ ବିଭିନ୍ନ ତେଣୁ ଚମତ୍କାରିତା ଗୁଣ ସବୁଦିନେ ଉଚ୍ଚ କଳାକୁ ଗାଦି ମାଡ଼ି ବସିଛି ଆଜି ବି କାହିଁ ଅଗନା ଅଗ୍ନି ବନସ୍ଥ ଭିତରେ ଗଛ ଛେଲି ପିନ୍ଧା ଶକୁନ୍ତଳା ନାଁଟି ପଡ଼ିଲେ ଆନନ୍ଦରେ ମନ କୁଣ୍ଠି ମୋଟ ସେହିପରି ବିକଟାଳ ମଶାଣିରେ ଟହଟହ ହସ ଭିତରେ ମଶାଣି ଚଣ୍ଡି କଳାର ଦୁଇଟି ଅଙ୍ଗ ଗୋଟିଏ ବାପ ଆଶ୍ଚର୍ଯ୍ୟକାରୀ ସତ୍ତା ସବୁ ସାହିତ୍ୟରେ ତ ଏହି ଗୁଣ ଉଚ୍ଚ କଳାର ବଡ଼ ବଡ଼ ଘଟଣା ଘଡ଼ିଛି ଆମ ଓଡ଼ିଆ ସାହିତ୍ୟ କି ଦୋଷ କଲା ଅସ୍ପଷ୍ଟତାର ଏତେ ଉପାଦାନ ଥାଉ ଥାଉଁ ଆମେ ସବୁ ଉପାୟ ଆପେ ଆପେ ଛାଡ଼ି ଦେଉଥାଇ ଚମତ୍କାରୀ ଗୁଣ ଉପରେ ସାଧାରଣତଃ ତିନି ପ୍ରକାର ସାହିତ୍ୟ ଦେଖାଯାଏ ତିନୋଟି ଯାକ ଆନନ୍ଦ ଭୟ ବିସ୍ମୟ ଚମତ୍କାରୀ ଗୁଣର ଆଉ ଆଉ ସନ୍ତାନଙ୍କ ରାଜୁତିରେ ଆଖି ମେଲି ଏ ସଂସାରରେ ଯାହା ଦେଖୁ ତା ଉପରେ ଅଦେଖା ଅଶୁଣା ଆହୁରି ଦଳେ ଶକ୍ତିର ଲୀଳା ଖେଳା ଭୟ ଉପାଦାନଟି ବେଶୀ ଅଂଶରେ ଆଣିଥାଏ ଭୂତ ପ୍ରେତ ଡାହାଣୀ ଚିରିଗୁଣୀ ଦେବାଦେବୀ ସମସ୍ତଙ୍କର ଏ ଧରଣର ସାହିତ୍ୟରେ ରାଜୁତି ଶହ ଶହ ବର୍ଷର ଧର୍ମୁ ଅଜା ଅମଳର ବିଶ୍ୱାସ ଭିତରେ ବଢ଼ିଥାଏ ଏସବୁ ଅଦେଖା ଅଶୁଣା ଚଳନ୍ତି ଶକ୍ତିମାନେ ଯେମିତି ଆମର ରକ୍ତ ଭିତରେ ବସା ବାନ୍ଧିଛନ୍ତି ଯେତେ ବଡ଼ ଛାତି ହେଲେ ବି ପିଳେହି ପାଣି ହୋଇଯାଏ ଏ ଉପାଦାନରେ ଆମ ଦେଶର ସାହିତ୍ୟ ବଢ଼େ ନାହିଁ ଖାଲି ପିଲାଦିନେ ଅଝଟ ଅବୁଝା ହେଲେ ଯାହା ଜେଜେମା କେତେଟା କଥା କହନ୍ତି ଅନ୍ୟ ଦେଶରେ ଏହାରି ଉପରେ କେତେ ବଡ଼ ବଡ଼ ସାହିତ୍ୟ ଜନ୍ମିଛି କାହିଁକି ବା ନହେବ ନିଜର ମନଗଢ଼ା କଳ୍ପନା ଲେଖିବା ଲାଗି ତ ଅସରନ୍ତି ହାଇପେନ୍ ରହିଛି ତା ଛଡ଼ା ପୁଣି ଲୋକଙ୍କ ଉପରେ ପ୍ରଭାବ ଅସୀମ ଭୂତ ଗପରୁ ଲୋକେ ଆହୁରି ଦୂରକୁ ଯାଇଛନ୍ତି ଆମରି ମୁନି ଋଷିମାନେ ତ ଏତେ ବଡ଼ ବଡ଼ ଦେଖା ପରଖା ସଂସାରଟାକୁ ସ୍ୱପ୍ନ ବୋଲି କହିଯାଇଛନ୍ତି ତେବେ ସତ କ'ଣ ତେବେ କ'ଣ ଯାହା ଦେଖୁଥାଇ ସେସବୁ ପିତୁଳି ଖେଳା ଆଉ ଠିକ ତାରି ଉହାଡ଼ରେ ବସି ଜୀଅନ୍ତା ଅଚିହ୍ନା ଶକ୍ତି ଖାଲି ଦୌଡ଼ି ଟାଣିବାରେ ଲାଗିଛି ମଣିଷର ଅଧଚେତା ବା ସୁସୁପ୍ତି ଅବସ୍ଥା ଉପରେ ବାହାରର ଶକ୍ତି କିପରି କାମ କରେ ଏଣେ ସମ୍ବଲପୁର ଜିଲ୍ଲାର କେଉଁ ଅନ୍ଧାରି ମୂଲକରେ ନନ୍ଦ ଡାକ୍ତର ଆରପାରିକୁ ଟିକେଟ୍ କାଟୁଛନ୍ତି ତେଣେ ଠିକ୍ ସେତିକିବେଳେ କେନ୍ଦ୍ରାପଡ଼ା ଭିତରେ ମଫସଲି ଗାଁରେ ତାଙ୍କ ଭାଇ ସ୍ୱପ୍ନ ଦେଖୁଛନ୍ତି ଆରେ ମୁଁ ଅମକଠି ମରିଗଲି ଭାବିବା ଲାଗି ବହୁତ କଥା ଅଛି ଦେହ ଉଲୁସି ଉଠେ ରୋମ ଟାଙ୍କୁରି ଉଠେ ଏ ପ୍ରକାର ସାହିତ୍ୟ ନିର୍ଭର କରେ ବର୍ଣ୍ଣନା ଉପରେ ତେବେ ଗୋଟିଏ କଥା ସବୁ କଥା ଖୋଲି ବର୍ଣ୍ଣନା କଲେ ଏସବୁ ମାଟି ହୋଇଯାଏ ଏସବୁ ବିଷୟ ନିଜେ ଅସୀମ କାରଣ ସୀମାର ଇନ୍ଦ୍ରିୟ ଗ୍ରାହ୍ୟ ବେଷ୍ଟନୀ ଭିତରେ ଏପରି ଅଦେଖା ଅଶୁଣା ବସ୍ତୁ ଆସେ ନାହିଁ ସୀମା ଦିଆ ଉପାୟରେ ଏସବୁ କଥା ମାପି ବସିଲେ ଆମର ନିର୍ଦ୍ଦିଷ୍ଟ ସୀମା ଭିତରେ ତାର ଯେତିକି ଅଂଶ ପଡ଼େ ସେତିକି ରହି ରହି ବାକି ଭାଗ ଆମ ହାତ ପାହାନ୍ତିରେ ଚାଲିଯାଏ ଯାହା ବି ରହେ ତାହା ପାତ୍ର ଘେନି ପାଣିର ଆକାର ହେଲା ପରି ଆମରି ସୀମା ଭିତରେ ଆମରି ବର୍ଣ୍ଣନାକୁ ଲାଗି କଷି କାଷି ରହିଯାଏ ଫଳରେ ବର୍ଣ୍ଣନାଟି ସାଧାରଣ ହୋଇଯାଏ ଅଦେଖା ଅଶୁଣା ଶକ୍ତିର ଅସରନ୍ତି ଭୟ ବିସ୍ମୟ ତିଳେ ମାତ୍ର ଆସେ ନାହିଁ ତେଣୁ ଅସ୍ପଷ୍ଟ ବଡ଼ିମାକୁ ବଖାଣିବାକୁ ଯାଇ ଅସ୍ପଷ୍ଟ ହାଲୁକା ହୋଇଯାଏ ଅନିର୍ଦ୍ଦିଷ୍ଟ ଉପାୟ ଧରିଲେ ସୁବିଧା ଭୂତ ପ୍ରେତ ଡାହାଣୀ ଚିରୁଗୁଣୀ ଏମାନଙ୍କର ରୂପ ବର୍ଣ୍ଣନା କରିବସିଲେ ସବୁ ସରିଲା ବାରିଆଡ଼େ ସାହାଡ଼ା ଗଛରେ କ'ଣ ଗୋଟାଏ ଅଛି ବେଳକାଳ ଉଣ୍ଡି ଏତିକି କହିଲେ ଯାହା ଫଳ ହୁଏ ରୂପ ଗୁଣ ବାହୁନି ବସିଲେ ତାହା ହୁଏ ନାହିଁ ବରଂ ହସ ମାଡ଼େ ଭୂତ କାହାଣୀ ଛଡ଼ା ଆହୁରି ଗୋଟାଏ ଗପ ଅଛି ଯେଉଁଥିରେ ଆଖିରେ ଭେଳିକି ଲଗାଇଲା ପରି ଜୀବନକୁ ପାଣି ଛଡ଼ାଇ ଦେଇ କାମ କରିବାକୁ ହୁଏ ଓଡ଼ିଶାରେ ଗଦ୍ୟ ଲେଖା ତ ଏତେ ବିରଳ ତହିଁରେ ପୁଣି ପିଲାବେଳର କଥା କାହାଣୀ ଛାଡ଼ିଦେଲେ ଏ ଦିଗରେ ଓଡ଼ିଆ ଲେଖା ବେଶୀ ପାହୁଣ୍ଡ ଯାଇନାହିଁ ରଜା ପୁଅ ଯାଏ ପାରିଧିକି ତାପରେ ଅସୁର ଅସୁରୁଣୀଙ୍କ ସଙ୍ଗେ ଦେଖା ସାକ୍ଷାତ ଆଉ କଳିକଜିଆ ସାଙ୍ଗେ ସାଙ୍ଗେ ମନ ପବନ ପକ୍ଷୀରାଜ ଘୋଡ଼ା ଛୁଟାଇ କୁଆଡ଼େ ହାଜର ଗୁଇନ୍ଦା ପୁଲିସ ଗପ ବିଦେଶରେ ବହୁତ କଟୁଛି ଓଡ଼ିଆରେ ଖୁବ୍ ଅଳ୍ପ ତାପରେ ରୋମାନ୍ସ ଚମତ୍କାରୀ ଗୁଣର ଚରମ ବିକାଶ ସିଢୁଆ ନଈରେ 14 ହାତ ଲମ୍ବା ବାଳ ଭାସି ଆସିଲା ରଜା ପୁଅ ଅଡ଼ି ବସିଛି ସେଇ ଝିଅର ହାତ ଧରିବ କେତେ ଖୋଜାଖୋଜି ମାଲ୍ୟାଣୀ ଗାରଡ଼ି ଅସୁର ପକ୍ଷୀରାଜ କେତେ କଥା ଉପରେ ଯେଉଁ ଜୀବନ ଛଡ଼ା ଭେଳିକିଲଗା ସାହସୀ କାମ କଥା ଲେଖା ହେଲା ତାଠୁ ଅଲଗା। ସେଥିରେ ଦେହର କଥା ବୁଦ୍ଧିର କଥା ବେଶୀ, ମନ ଖୁବ୍ ଖୁସି ହୁଏ। ବିପଦ ଆଉ ଜୋର କରାମତି ଦେଖି ନିଜ ମନରେ ସେହି ଭାବ ଆସେ। ସେସବୁ ହେଲା ପଶୁର ପ୍ରବୃତ୍ତି, ପିଲା ମନର କୌତୁକ। ଡେଇଁବା, ନାଚିବା, କାମୁଡ଼ିବା, ଖାଇବା, ଜିତିବା, ଜବରଦସ୍ତ ଝାମ୍ପି ଆଣିବା, ବିପଦରୁ ଉଧୁରିବା, ଏଭଳି ରୋମାନ୍ସରେ ଏସବୁ ତ ଉଣା ଅଧିକ ଥାଏ। ତା ଉପରେ ଦୁଇଟି ଗୁଣ ଥାଏ, ସୌନ୍ଦର୍ଯ୍ୟ ପୂଜା, ହୃଦୟର କଥା। ଯେପରି ଭଲ ପାଇବା, ପର ଦୁଃଖରେ ଦୁଃଖୀ ହେବା, ନିଜ ଭିତରେ ଅନୁଭବ କରିବା, ଏହିସବୁ ସ୍ଥାନ କାଳ ପାତ୍ର ସମ୍ଭବ ଅସମ୍ଭବ ମାନେ ନାହିଁ। କଳ୍ପନାର ଯାଦୁକାଠି ଛୁଇଁ ସବୁ ବିଚିତ୍ର ହୋଇଯାଏ। ଚମତ୍କାରୀ ଗୁଣର ଏ ଗୋଟିଏ ପ୍ରଧାନ ବିଭାବ, କଳା ହିସାବରେ ଖୁବ୍ ଉଚ୍ଚ। ମଣିଷ ଏଥିରେ ନିଜର ସୌରଭ ନିଜେ ଅନୁଭବ କରେ। ଚାଳ ଘର ବରଷରେ କାନ୍ଥରୁ ଫାଳେ ଲେଖାଏଁ ପଡ଼ିଯାଇଛି, ଦଦରା କାନ୍ଥ, କଣା ଚାଳ, ପୋକରା ଓରା, ତା ଭିତରେ କେମ୍ପି ବୁଢ଼ୀ, ମୋଟେ ଗୋଟାଏ ଦାନ୍ତ। ରୋମାନ୍ସ ବଳରେ ତାରି ସୁଖ ଦୁଃଖ, ପ୍ରେମ ପ୍ରତ୍ୟାଖ୍ୟାନ, ତାରି ପାଇଁ ମନ ଘାଣ୍ଟି ଚକଟି ମନ୍ଥି ଦେଇପାରେ। ତାରି ଦଦରା କୁଡ଼ିଆର ପ୍ରତ୍ୟେକ ଫାଟ ରୋମାନ୍ସ କଳାର ଅସରନ୍ତି ଝରଣା ହୋଇପାରେ। ରୋମାନ୍ସ ଚାହେଁ ଚିର ଯୌବନ, ଦେହରେ ବଳ, ହୃଦୟରେ ଉତ୍ପ୍ରେକ୍ଷ, ମନରେ ସୀମାହୀନ ଆଶା। ତାର ସମ୍ଭବ ଅସମ୍ଭବ କିଛି ନାହିଁ, ସବୁ ତ କଳ୍ପନା, ଜୀବନଟା ତ ଗୋଟେ କଳ୍ପନା। ତେବେ ରୋମାନ୍ସର କଳ୍ପନା ବସ୍ତୁ ଅଲଗା ଏତିକି ଯାହା, ମନ କ'ଣ ନ ଚାହେଁ କିନ୍ତୁ ସବୁ ତ ସମ୍ଭବ ନୁହେଁ। ଅହେତୁକି ବିରହ ଦେଖାଇଲେ ପୁଲିସ ଅଛି, ଆଇନ ଅଦାଲତ ଅଛି, ଉଦାର ପ୍ରେମ ବିରୁଦ୍ଧରେ ଅଛି ସମାଜର ସଂସ୍କାର। ତାପରେ କେତେ ପ୍ରକାର ସୀମାର ନିଗଡ଼ ଅଛି, ଦେହର, ଜନ୍ମର, ପୃଥିବୀର। କଳ୍ପନା ରାଜ୍ୟରେ ସେସବୁ ବନ୍ଧନ ଖୋଲିଯାଏ, ସୁସୁପ୍ତ ଅବସ୍ଥାରେ ଜୋର କଲା ସଂଯମର ବନ୍ଧନ ପରି। ତାପରେ ତ ରୋଗର ପାରାବାର, ଅସରନ୍ତି ଭୋଗ ଲାଗି ଜୀବନ କାନ୍ଦେ। ବାସ୍ତବରେ ଯଦି ନ ହେଲା କଳ୍ପନାରେ ହେଉ, ତାପରେ ସଂସାର ଜଞ୍ଜାଳ, ଭଙ୍ଗା ଆଶା ଅଶାନ୍ତି ଭିତରେ ପ୍ରାଣ ଛଟପଟ ହେଉଥାଏ। ଆଇନ ବନ୍ଧା ଗତରୁ ବାହାରି ଖୋଲା ବତାସରେ ବୁଲିବାକୁ ତେଣୁ ଚମତ୍କାର ଗୁଣର ଏତେ ଆଦର। ହେଇ ବଣୱାହାଡ଼ରେ ଯେଉଁ ଭଙ୍ଗା କୋଠାଖଣ୍ଡ, ଅରମା ଜଙ୍ଗଲରେ ଏକରକମ ପୁରିଛି, ଦିନ ସରିଲେ ଝଙ୍କାଳିଆ ଚାକୁଣ୍ଡା ଗଛଟା ଖୁବ୍ ବଡ଼ ଛାଇ ପକାଇଦିଏ, ତାକୁ ଦେଖିଲେ ମନେ ହୁଏ ନିଶ୍ଚୟ ଚୋର ଡକେଇତଙ୍କର ଆଡ଼ା ହେବ ପରା। ସମୁଦ୍ର କୂଳରେ ନିଛାଟିଆ ଘରଖଣ୍ଡେ ଦେଖିଲେ ମନେ ହୁଏ ନିଶ୍ଚୟ ଏଠି ଭୟଙ୍କର କାମ କିଛି ଘଟିଛି, ଏତେ ଶୂନଶାନ ଚୁପଚାପ ନ ହୋଇ ଯିବ କୁଆଡ଼େ। ତାପରେ ଅଗ୍ନା ଅଗ୍ନି ବନସ୍ଥ ଭିତରେ ଯେଉଁ ଆଲୁଅଟା ଝରକାବଟେ ଦିଶୁଛି, ଦୂରରୁ ଦେଖି ଅନେକ ଲୋକଙ୍କର ତ ସନ୍ଦେହ ହୋଇଛି ଡାହାଣୀ ପେତିନି ବା ବୁଢ଼ୀ ଅସୁରୁଣୀର ଘର ବୋଲି। ସତୀଗାଡ଼ିଆ ମଶାଣି ଉପରେ ଦିକେନିଆ ଖଜୁରୀ ଗଛଟା ଜହ୍ନରାତିରେ କେତେ ଲୋକ ତ ଦେଖିଛନ୍ତି ଧୋବ ଲୁଗା ପିନ୍ଧି ଦୁଇ ହାତ ବଢ଼ାଇ ଠିଆ ହେବାର। ଗୋଟିଏ ଜାଗାରେ ଗୋଟିଏ ଗୋଟିଏ ସଙ୍କେତ ଥିଲା ପରି ଜଣାପଡ଼େ, ସେତକ ମାନି ନେବାକୁ ହେବ ନିଜର ଲେଖାରେ। ଲୋକଙ୍କର ବି ଏହିପରି ଗୋଟାଏ ଗୋଟାଏ ସୂଚନା ବା ସିଗ୍ନିଫିକାନ୍ସ ଥାଏ। ଆମ ଗାଁ ହରିସାଉଟା ବାଁ ଆଖିରେ କେମିତି ତରାଟି ତରାଟି ଚାହେଁ, ଘର ଛୁଆଣି ବେଳେ ମୁଁ ତାକୁ ଦେଖି କେତେ ଡରିଛି। ଆଉ ନାକଫୁଡ଼ିଆ ମା ଯାହାକୁ ଡାଣି ବୋଲି ଗାଁ ଲୋକେ ନିସ୍ତୁକ ଛେଚିଲେ, ହରିବୋଲିଆ ଚୁଡ଼ା କିଣି ଯାଉ ଯାଉ ନିଜେ ଦେଖିଥିଲା ଯେ ସେ ଗୋଡ଼ ଦୁଇଟା ଉପରକୁ କରି ହାତରେ ଭରା ଦେଇ ଗନ୍ଧିସାହୁ ତଳବାଡ଼ିରେ, ଏ କ'ଣ ତାର ଦୋଷ? ଗୋଟାଏ କଣା ଆଖି, ଗୋଟାଏ ବୋଲି ବଙ୍କୁଲି ହଳଦିଆ ଦାନ୍ତ, ସେ ପୁଣି ମୁହଁ ବାହାରେ ଥାଏ, ଆଉ ସବୁବେଳେ ମୁହଁ ତଳକୁ ପ୍ରତି ଠିଆ ହେଲେ ବି ଗୋଟାଏ ଆଖି ଉପର ଦୃଷ୍ଟିରେ ଶଗଡ଼ ଚକ ପରି ଘୁରୁଥାଏ। ସ୍ଥାନ ଆଉ ପାତ୍ରର ଏ ଯେଉଁ ବିଶେଷତ୍ଵ, ସେତକ ଚମତ୍କାରୀ ଗୁଣର ଉତ୍କୃଷ୍ଟ ଉପାଦାନ। ଏହି ଛୋଟ ବିଶେଷତ୍ଵଟି ଯେପରି ସାଧାରଣ ଗତିରୁ ବାହାର, ଅସ୍ପଷ୍ଟ ଅପୂର୍ଣ୍ଣତା ଲାଗି ସୀମାର ଅତୀତ, ଏହାକୁ ନିର୍ଭର କରି ଯେଉଁ କଳ୍ପନାର ପାରିଜାତ ଫୁଟେ ତାହାର ସୌରଭ ବି ସେହିପରି। ତେଣୁ ଏ ପ୍ରକାର ସାହିତ୍ୟର ଏଇ ଛୋଟ ଛୋଟ ବିଶେଷତ୍ଵ ଦେଖାଯାଏ। ଏଇ ତ ସାହିତ୍ୟ, ରିଏଲିଜିମ୍ରେ ଯେପରି ଆଖି ଆଗରେ ସୁନ୍ଦର କୁଶ୍ଚିତ, ଶୁଭ ଅଶୁଭ ସବୁ ପ୍ରକାର ପାର୍ଥିବ ପ୍ରାକୃତ ଛବି ଭିତରେ ସଂସାରର ହାନି ଲାଭ ବିଷୟର କଳା ଫୁଟି ଉଠେ, ଏ ପ୍ରକାର ଚମତ୍କାରୀ ସାହିତ୍ୟରେ ଠିକ୍ ତାର ବିପରୀତ ଦିଗରେ ଚାରିଦୌଡ଼ିକଟା ବେପରୁଆ କଳ୍ପନାର ଉଚ୍ଚ ସାହିତ୍ୟ ଗଢ଼ା ହୁଏ। ଉଭୟଥିରେ କଳା ଅଛି, ପ୍ରକାର ଯାହା ଭିନ୍ନ। ମଣିଷର କେତେଗୁଡ଼ାଏ ମୌଳିକ ଗୁଣ ଅଛି, କେତେଗୁଡ଼ିଏ ଇଚ୍ଛା, କ୍ଷୁଧା, ବିତୃଷ୍ଣା, ସେ କେବେ ବଦଳି ନାହିଁ। ମୂଳରେ ଅତୁଟ ରହିଛି ବଞ୍ଚିବାର ଇଚ୍ଛା, ସମସ୍ତଙ୍କ ଉପରେ ବଡ଼ ହେବାକୁ ଇଚ୍ଛା, ସ୍ତ୍ରୀ ପୁରୁଷର ଆକର୍ଷଣ, ହିଂସା, ଦ୍ୱେଷ ଇତ୍ୟାଦି ଇତ୍ୟାଦି। ସେଇ ତାରରେ ଯେତେବେଳେ ଆଘାତ ପଡ଼େ, ହୃଦୟ ଆପେ ଆପେ ଥରି ଉଠେ। ରିଏଲିଜିମ୍ ହେଉ ବା ଆଇଡିଆଲିଜିମ୍ ହେଉ, ଯେକୌଣସି ମତେ ମୌଳିକ ଭାବଗୁଡ଼ାକ ଫୁଟାଇବାକୁ ହେବ। ତାପରେ କେହି କହିପାରେ ତୁଚ୍ଛା ମିଛ କଥାଗୁଡ଼ାକ କେବେ ଆର୍ଟ ହୁଏ? ଓସ୍କାର ୱାଇଲ୍ଡ ଆକ୍ଷେପ କରିଛନ୍ତି, ମିଛ କହିବା ଦିନକୁ ଦିନ କମିଯାଉଛି, କାରଣ ସାହିତ୍ୟରେ ସବୁଠୁ ମିଛ ବଡ଼, ମିଛ ସବୁଠୁ ବଡ଼ ସତ। ସତ ମିଛ ବା କ'ଣ, ବ୍ୟବହାରରେ ଏହାର ସୂଚନା ଭଲମନ୍ଦ ହୋଇପାରେ, କିନ୍ତୁ ସାହିତ୍ୟରେ ମିଛ ହେଉଛି ଗୋଟାଯାକ କଳ୍ପନା। ତାକୁ ଛାଡ଼ିଲେ ଆର୍ଟ ବଞ୍ଚିବ କିପରି? ଆଜିକାଲି ବିଦେଶୀ ସାହିତ୍ୟ ଏଡ଼େ ଜଡ଼ବାଦୀ ହେଲେ ବି ଚମତ୍କାରୀ ଗୁଣର ମର୍ଯ୍ୟାଦା ଭୁଲି ନାହିଁ, କେହି କେବେ ଭୁଲି ପାରିବ ବି ନାହିଁ। ମଣିଷ ମନର ବଡ଼ ଗୁଣ, ସେ କେବଳ କୌଣସି ସୀମାକୁ ଶେଷ ବୋଲି ମାନିବାକୁ ଚାହେଁ ନାହିଁ, ନିଜେ ଅସୀମ ଅସରନ୍ତି ସୃଷ୍ଟିର ଖଣ୍ଡେ କି ନା। ସେଇଥିଲାଗି ଓଡ଼ିଶାରେ ପ୍ରତି ଘରେ ଚମତ୍କାରୀ ଗୁଣର ଆଦର। ଏ ଦେଶ ଗୋଟା ସୁଦ୍ଧା କବିର ଦେଶ, କଳାର ଦେଶ। କୁଆଁର ପୁନେଇ ଜହ୍ନ, ଜହ୍ନି ଫୁଲ ଚୁଟିଆ ମୂଷା, ଜହ୍ନି କାକୁଡ଼ି ଲତା ଭିତରେ ସୁନେଲି ପରିଏ ପକ୍ଷୀ ଜାକି ବସି ତାଳି ମାରି ଗୀତ ଶୁଣନ୍ତି, ଢିଙ୍କିଶାଳ ସେ ପାଖରେ କଇଁମାଳ ଭିତରେ ଭାଲୁକୁଣି, ହାଣ୍ଡିଶାଳେ ଷଠି ଦୁଛେଇଁ, ଫଗୁଣ ପୁନେଇରେ କଦମ୍ବ ଗଛ ତଳେ ରାସ, ପୂଜାବେଳେ ଝୁଣା ଗୋଗୁଳ ଉହ୍ନେଇ ହାତରେ ଧରି ନିଶବ୍ଦ ରାତିରେ ଦେବାଦେବୀ ଝମର ଝମର। ଓଡ଼ିଆ ଦେଶ ବୋଲି ସିନା, ନହେଲେ କେଉଁଦିନୁ ଏସବୁ ତ କ୍ଲାସିକାଲ କନଭେନସନ ହୋଇସାରନ୍ତାଣି। ଖଣ୍ଡିଆଭୂତ ଧୂଳି ଉଡ଼ାଇ ଚାଲିଯାଏ, ମେଘଫାଙ୍କରୁ କୋଉ ଅଜଣାର ବିଜୁଳି ଆଙ୍ଗୁଠି ବଣ ଜଙ୍ଗଲ ଭିତରେ ଭୂତପ୍ରେତ ଡାହାଣି ଡାଙ୍କୁଣୀଙ୍କୁ ଗୁମର ଦେଖାଇଦିଏ। ବେଳେବେଳେ ଅଚଳ ନିଶବ୍ଦ ଗଛଗୁଡ଼ାକ ଏକା ସାଙ୍ଗେ ଜୀବନ ପାଇଲା ପରି ଥରି ଉଠେ। ବଡ଼ବାପାଙ୍କର ଭଙ୍ଗା ଡିହ ଯେଉଁଠି କାକୁଡ଼ି ଲାଗିଛି, ବିଲୁଆଗୁଡ଼ାକ ହସି ହସି ପହିଲମାନି କରନ୍ତି, ଆଉ ବାରି ତଳେ କେତେ ଜନ୍ତୁଜନ୍ତା ବିଜେ କରନ୍ତି। ଠିକ ତାରି ପାଖରେ ଭଙ୍ଗା କୁଡ଼ିଆ ଭିତରେ ତଦରା କାନ୍ଥ ଉପରେ ମିଞ୍ଜି ମିଞ୍ଜି ଦୀପ ପାଖରେ ସୁନାବୋଉ ଖୁଡ଼ି ଛୁଆ ମୁଣ୍ଡରେ ଶୁଖିଲା ହାଡ଼ୁଆ ପାପୁଲିଟା ଥାପୁଡ଼େଇ ଗୀତ ଗାଆନ୍ତି, ବାରିଆଡ଼େ କକ ବୋବାଳି ଛାଡ଼ୁଛି, ନିଶା ଡାକେ ସାଇଁ ସାଇଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଔପନ୍ୟାସିକ କଥାକାର ତଥା ଓଡ଼ିଆ ସାହିତ୍ୟର ଜଣେ ସୁପ୍ରସିଦ୍ଧ ବିନ୍ଧାଣୀ ଗୋପୀନାଥ ମହାନ୍ତିଙ୍କ ପ୍ରବନ୍ଧ ବାୟାକକ। ରହିଲୁ, ନମସ୍କାର।